କଥା ଶୁଣି ଦୁଇ ଭାର୍ଯ୍ୟା କହୁଅଛନ୍ତି, ତମ ମା ଜାଣିବା ଲୋକ ହୋଇଥିବେ, ଏକ ମାସରୁ ଦଶ ମାସ ପର୍ଯ୍ୟନ୍ତ ପଦାର୍ଥ ଖାଇବେ, ତେବେ କିପରି ଆସିବ? ତହିଁକି କୁମର କହୁଅଛି, ଜନ୍ମ ହେଲା କ୍ଷଣି ମରିଯିବି। ଏଥିରୁ ଦୁଇ ଭାର୍ଯ୍ୟା କହିଲେ, ମା ତୁମ୍ଭର ଜାଣିବା ଲୋକ ହୋଇଥିବେ, ଜନ୍ମ ହେଲା କ୍ଷଣି ବାମ ଡାହାଣ କରି ଦୁଇ କାନ ଫୋଡ଼ାଇ ପକାଇବେ, ଛଅ କଡ଼ାକୁ ବିକି ନଅ କଡ଼ାକୁ କିଣିବେ, ବିକା କିଣା ନାମ ଦେବେ, ତେବେ କେମନ୍ତ ଆସିବ? କୁମର ବୋଲେ, ପାଞ୍ଚ ଦିନର ହୋଇଥିବି, ପଞ୍ଚୁଆତି ନକଲେ ଆସିବି, ଛଅ ଦିନରେ ଷଠି ଘର ନକଲେ ଆସିବି, ସାତ ଦିନରେ ଉଠିଆରି ନକଲେ ଆସିବି, ଦଶ ଦିନରେ ଦଶୀ ବନ୍ଦୀପନା ନକଲେ ଆସିବି, ବାର ଦିନରେ ବାରପତ୍ର ନକଲେ ଆସିବି, ଏକବିଂଶ ଦିନରେ ନୂତନ ବସ୍ତ୍ର ଅଳଙ୍କାର ନକଲେ ଆସିବି।
ଏଥିକି ଦୁଇ ଭାର୍ଯ୍ୟା କହିଲେ, ମା ତୁମ୍ଭର ଚତୁରପଣ କରି ସବୁଠାରୁ ସବୁ ସମ୍ଭାର କରିଥିବେ, ଜନ୍ମ ଦିନଠାରୁ ଏକୋଇଶ ଦିନ ପର୍ଯ୍ୟନ୍ତ ସମସ୍ତ ବିଧାନ କଲେ କେମନ୍ତେ ଆସିବେ? ତହିଁକି କୁମର କହିଲା, ଗୁରୁଣ୍ଡେ କରି ନିଆଁ ଉମେଇରେ ପଡ଼ି ଆସିବି, ଦଶ ମାସରେ କାନ୍ଥ ବାଡ଼ ଧରି ଛିଡ଼ା ହୋଇଥିବି, ପଡ଼ି ମରିବି ଆସିବି, ଦାନ୍ତ ଉଠିଲା କ୍ଷଣି ଦାନ୍ତ ଗଇଠା ନକଲେ ଆସିବି, ଚାଲି ବୁଲି ପାରିଲା କ୍ଷଣି ଧନ କୁଟିରେ ପାଣି ଅଣାରେ ଭାତ ଖିଅରେ କାନି ଧରି କାନ୍ଦିବି, ପରପଞ୍ଚ ପିଲା ବୋଇଲେ ଆସିବି, ଦାଣ୍ଡରେ ଖେଳୁଥିବି, ତେଲି ଘର ତେଲ ପସରା ଭାଙ୍ଗିଦେବି, ତେଲି ଗାଳି ଦେଲେ ଆସିବି, ଦାଣ୍ଡରେ କୁମ୍ଭାର ହାଣ୍ଡି ଘେନି ଆସୁଥିବ ତାହାର ହାଣ୍ଡିରେ ବାଡ଼େଇ ଦେବି, ତହିଁକି ଗାଳି ଦେଲେ ଆସିବି।
ଏଥକୁ ଦୁଇ ଭାର୍ଯ୍ୟା କହିଲେ, ମା ସଙ୍ଗେ ସଙ୍ଗେ ଥିବେ, ପଣକ ଠାଇ କାଖେଇ ଦେଇ ବୋଧ କରିବେ, ସେମାନେ ଗାଳି ନ ଦେବେ, କେମନ୍ତେ ଆସିବ? ତହୁ କୁମାର କହିଲା, ବୈଶାଖ ମାସରେ ସୋରିଷ ଫୁଲ ମାଗିବି, ନ ଦେଲେ ଆସିବି, ମାର ଯେବେ ପୁଅରେ ଶ୍ରଦ୍ଧା ଥିବ, ପାଣି ହାଣ୍ଡିଠାରେ ସୋରିଷ ବୁଣିଥିବ। ତହିଁକି କୁମାର କହୁଅଛି, ଶ୍ରାବଣ ମାସରେ ମେଘ ବରଷୁ ଥିବ, ସଡ଼କ ଧୂଳି ମାଗିବି, ନ ଦେଲେ ଆସିବି। ତହିଁକି ଦୁଇ ଭାର୍ଯ୍ୟା କହିଲେ, ମା ତୁମର ଚତୁର ଲୋକ ହୋଇଥିଲେ, ସଡ଼କ ଧୂଳି ନୂଆ ମାଟିରେ ରଖିଥିବେ, ମାଗିଲେ ଦେବେ, ତେବେ କେମନ୍ତ କରି ଆସିବ? ତହିଁକି କୁମର କହିଲା, ମାଘ ମାସରେ ପାଚିଲା ତାଳ ମାଗିବି, ନ ଦେଲେ ଆସିବି। ଭାର୍ଯ୍ୟା କହିଲେ, ତୁମର ମାତା ତେଲ କୁଆରେ ପାଚିଲା ତାଳ ରଖିଥିବେ, ମାଗିଲେ ତକ୍ଷଣ ଦେବେ, ତେବେ କେମନ୍ତେ ଆସିବ? କୁମାର ବୋଇଲା, ଏତେ କଥା ଯେବେ କରିବେ, ବୋଲିବି ବିବାହ କରାଅ, ବିବାହ ନକଲେ ଆସିବି।
ତହିଁକି ତୁଇ ଭାର୍ଯ୍ୟା କହିଲେ, ଯେବେ ମାତାର ଶ୍ରଦ୍ଧା ଥିବ, ତେବେ ବିବାହ କରାଇବେ, ତେବେ କେମନ୍ତେ ଆସିବ? ତହିଁକି କୁମାର କହିଲା, ମୁଁ ବୋଲିବି ମାତାକୁ, ମୋତେ ବିବାହ କରିଯିବୁ, ତେବେ ଯିବ, ତେବେ ବେଦୀ ଉପରେ ଦୁଧ ଖାଇବାକୁ ମାଗିବି, ପୋଡ଼ ପିଠା ମାଗିବି, କାଞ୍ଜି ମାଗିବି, ମାଛ ମାଗିବି, ନ ଦେଲେ ଆସିବି। ତହିଁକି ଦୁଇ ଭାର୍ଯ୍ୟା କହିଲେ, ମାତା ତୁମର ଚତୁର ଲୋକ ହୋଇଥିବେ, ସଙ୍ଗରେ ଯାଇଥିବେ, ବେଦୀ ପାଖରେ ଟେରା ବାଡ଼ ଦେଇ ଯାହା ମାଗିବ ତାହା ଦେବେ, ଇତ୍ୟାଦି ପଦାର୍ଥ ଘରଠାରୁ ନେଇଥିବେ, ମାଗିଲା କ୍ଷଣି ଦେବେ, ତେବେ କେମନ୍ତେ ଆସିବ? ତହିଁକି କୁମର ବୋଇଲା, ବର କନ୍ୟା ଦୋଳ ମୁକୁଟ ହୋଇଥିବେ, ଛାମୁଣ୍ଡିଆ ମଥାରେ ବାଜିବ, ଅବା ଘର ଚାଳରେ ବାଜିବ, ତେବେ ଆସିବି। ତହିଁକି ଦୁଇ ଭାର୍ଯ୍ୟା କହିଲେ, ଯଦି ବେଦୀ ଉପରେ ଚାନ୍ଦୁଆ ଟାଣିଥିବେ, ଓଳି ତଳେ ଉଷୁନା ଧରିଥିବେ, ବର କନ୍ୟାକୁ ଘରକୁ ନେବେ, ତେବେ କେମନ୍ତେ ଆସିବ? ତହୁ କୁମର କହିଲା, ତେବେ ମୀନ କେତନ ମାଳି ମାଗିବି, ଜୟ ବିଜୟ ଘଣ୍ଟ ମାଗିବି, ଏସବୁ ସ୍ୱର୍ଗର ପଦାର୍ଥ ମା ମଞ୍ଚପୁରରେ କାହୁଁ ପାଇବେ, ଦେଇପାରିବେ ନାହିଁ, ତେବେ ଆସିବି, ଏମନ୍ତ କଥା ହୁଅନ୍ତେ ମର୍ଦ୍ଦନ ସରିଲା।
ସେଠାରୁ ଦୁଇ କନ୍ୟା ମର୍ଦ୍ଦନ ମୂଳକୁଟି ସଙ୍ଗେ ମୀନକେତ ନ ମାଳି ଜୟ ବିଜୟ ଘଣ୍ଟି କଲରା ଗଛ ମୂଳକୁ ପକାଇ ଦେଲେ। ଏମାନ ସବୁ ସାଧବଘର ବହୁ ଲୁଗାପଣତରେ ବାନ୍ଧିଦେଲା। ଏମନ୍ତ ରାତ୍ର ପାହିଲା, ନେତେଇ ଧୋବଣୀ ଅଇଲା, ବୋଇଲା, ସାଧବ ବୋହୁ, ଆମ ସଙ୍ଗରେ ଯିବୁ। ତ तहु दुई जन सांग होई चली गले। नेते धोबणी बहु को साधव घर गंगा जमुना मराई पाखे छाड़ी करी गला। एणे साधव घर बहु को खोजुचंती, परिचारी माने देखी साधव घरे कहिले, बोइले तुम बहु आसिलेनी। ताहा सुनी बहु आनंद हेले, बहु को कुंढाई करी घर को गेनी गले। एमंते केते दिन गला,
केते दिन अंतरे बहु गर्भवास हेला। मासक ठारु दस मास पर्यंत जहा सुनी आसीथिला ताहा सबु खाइला। एमंते दस मास पूर्ण हेला, मार्गशीर जाई पुष हेला। पुष मास तृतीया दिन रात्र तीनि घड़ी ठारे पुत्र गोटे जन्म हेला। जन्म हेला क्षणी नाक कान फोड़ाई पकाइले, हाड़ी आणिकि डाकि आणी छ कड़ाकु बिकि न कड़ाक किणिले। किणा बिका हाड़ी बोली नाम देले, एंतुड़ी सजाड़िले। पांच दिन पंचुआती कले, छ दिन सठी घर कले। एकोईश दिन पर्यंते जेऊ दिन जेऊ विधि कले।
पुओ पेटेला क्षणी द्वार बंध उच्च कले। से कुमर भार्जांक आगरे जेपरी कहिथिला सेहिपरी सबु कथारे अळी कला। साधव घर बहु समय अनुसारे ताहा सबु ठीक रूपे जोगाइला। से कुमर कौनसी मते जाइ न पारी माता को दिने मीनकेतन माळी ओ जय विजय घंटी मागिला। मागिला क्षणी माता ताहा बाहर करी पुओ को देला। कुमर आश्चर्य होई मनरे विचार कला, माँ एसबु काहू पाइला। माँ को पचारिला एहा केउठारु आणिलु। ताहा सुनी माँ कहिला, आरे पुओ मु तोहरी लागी से पुर को जाइथिली। माता ठारु सबु कथा सुनी निश्चिंत होई रहिले। केते काल गला, कुमरर माता पिता स्वर्ग को गले। कुमर तांकर क्रियाकर्म करी सुखरे घरे रहिले।
जोड़िए पुओ जन्मिले, तेणे स्वर्गरे हीरावती ओ लीलावती भाविले। एते काले स्वामी न आसिले, तांकु कि उपायरे आणिबाकु हेबो। एहा भाबि दुहे हाड़ी आणी बेश धरी मंच उपरकु कोळी बिकि आसिले। एणे कुमरर स्त्री आपणार छोट छोट पुओकु चाउल देई कोळी किणिबाकु पठाई देला। हाड़ी आणी अल्प कोळी देबारु कुमरर स्त्री संगे हाड़ी आणीर बोला बोली हेला। हाड़ी आणी कहिले, आणी माणी ठाणी विभाग हितार नाम न जाणी।
स्त्री अभिमान रे स्वामी की कहिला, दुईटा हाड़ी आणी मते एपरी कहिले, तुमर नाम कौन? स्वामी सकल कथा जानिपारी कहिला, तू मोर नाम जानिबु। एहा कहि नदी कूल को ताकू डाकिनेला। अंटाए पाणी की गला पचारिला, तोर मोरे कार्य कि नामरे कार्य? से नारी कहिला, मो नामरे कार्य। तहु कुमर बेके पाणी की गला, पचारिला तोर मोरे कार्य कि नामरे कार्य? नारी कहिला, मोर नामरे कार्य। तहु कुमर हाथ टेकी कहिले, मोर नाम हरिहर कुमर। एहा कही डूबी गला आउ उठिला नाही।
स्वर्ग को जाई हारावती ओ लीलावती संगे रहिला। ए कथा मान नारद पार्वती को कहिले, ओसा पुष मास तृतीया दिन करिब दांड पहरिब, बालिरे मूर्ति थापिब, नैवेद्य करिब, हुळहुळी पकाइब। ए कथा को जे निंदा करिब सात जन्म जाए मड़छि हेब। इति श्री दांड पहरा कथा संपूर्ण।